ଆଜ୍ଞା ନମସ୍କାର, ମୋ ନାଁ ମଧୁସ୍ମିତା ରାଉତ। ମୋ ଘର ତମ୍ବାହାରା ଗ୍ରାମର। ଜୟ ହନୁମାନ ସ୍ୱୟଂ ସହାୟକ ଗୋଷ୍ଠୀରେ ଜଣେ ସଦସ୍ୟ। ମୋ ଉପବନ ସ୍ୱରବାର୍ତ୍ତା ତରଫରୁ ପରିଚାଷ ଉପରେ ଆଧାରିତ ଏକ ସ୍ୱରବାର୍ତ୍ତା ପାଇଥିଲି। ଏହି ସ୍ୱରବାର୍ତ୍ତାଟି ମୋତେ ବହୁତ ଭଲ ଲାଗିଥିଲା। ଆମ ସ୍ୱୟଂ ସହାୟକ ଗୋଷ୍ଠୀର ଆଉ 3 ଜଣ ମାଙ୍କୁ ମୁଁ ମଧ୍ୟ ଏହି ବାର୍ତ୍ତା ଶୁଣାଇଥିଲି ଏବଂ ମୁଁ ସେମାନଙ୍କୁ ମଧ୍ୟ ନମ୍ବର ଦେଇଥିଲି। ଏବେ ସେମାନେ ନିଜେ ନିଜେ ସ୍ୱରବାର୍ତ୍ତା ଶୁଣିପାରୁଛନ୍ତି। ମୁଁ ମଧ୍ୟ ଆମ ଘରେ ପରିଚାଷ କରିବା ପାଇଁ ଆଲୋଚନା କରିଛି। ମୋ ସ୍ୱାମୀ ମଧ୍ୟ ଏଥିରେ ଏକମତ ଅଛନ୍ତି। ଆମେ ମଧ୍ୟ ଏକ ନିକଟରେ ପରିଚାଷ କରିବୁ ଏବଂ ପୋଷଣ ଯୁକ୍ତ ଖାଦ୍ୟ ନିଜେ ଉତ୍ପାଦନ କରିବୁ। ଏହିଭଳି ଉପାଦେୟ ସ୍ୱରବାର୍ତ୍ତା ପ୍ରେରଣା କରୁଥିବାରୁ ମୁଁ ଉପବନ କାର୍ଯ୍ୟକ୍ରମର କର୍ମକର୍ତ୍ତା ମାନଙ୍କୁ ବହୁତ ବହୁତ ଧନ୍ୟବାଦ।